ପ୍ଲାଷ୍ଟିକ୍ ହେଉଛି ଏକ ଜୈବିକ ଖାଦ ପଲିମର ଯାହା ପେଟ୍ରୋ ରସାୟନରୁ ଉତ୍ପନ୍ନ ହୋଇଥାଏ। ପ୍ଲାଷ୍ଟିକ୍ ନଷ୍ଟ ହେବାକୁ ଶହ ଶହ ବର୍ଷ ଏପରିକି ହଜାର ବର୍ଷ ସମୟ ନେଇଥାଏ। 1862ରେ ଆଲେକ୍ଜାଣ୍ଡାର ପାର୍ସଙ୍କ ଦ୍ୱାରା ଆବିଷ୍କାର ହେବା ପରଠାରୁ ପ୍ଲାଷ୍ଟିକ୍ ବ୍ୟବହାର ଆଶାତୀତ ଭାବେ ବୃଦ୍ଧି ପାଇଛି, କିନ୍ତୁ ଆମ ମଧ୍ୟରୁ ଅଧିକାଂଶ ପ୍ଲାଷ୍ଟିକ୍ ବ୍ୟବହାରର ବିପଜ୍ଜନକ ଫଳାଫଳ ପ୍ରତି ଆଖି ବୁଜି ଦେଇଥାଉ। ପ୍ରତିବର୍ଷ ସାରା ବିଶ୍ୱରେ ହାରାହାରି 500 ଅରବରୁ 1000 ଅରବ ପ୍ଲାଷ୍ଟିକ୍ ସାମଗ୍ରୀର ବ୍ୟବହାର ହୋଇଥାଏ। 1%ରୁ କମ୍ ପ୍ଲାଷ୍ଟିକ୍ ବ୍ୟାଗ୍ର ପୁନଃଚକ୍ରଣ ହୋଇଥାଏ। ଗୋଟିଏ ନୂଆ ପ୍ଲାଷ୍ଟିକ୍ ବ୍ୟାଗ୍ ତିଆରି ମୂଲ୍ୟ ଅପେକ୍ଷା ଏହାର ପୁନଃଚକ୍ରଣ ମୂଲ୍ୟ ଅଧିକ ଅଟେ।